ନମସ୍କାର, ମୁଁ ସରୋଜିନ ବେହେରା ପିଡବ୍ଲ୍ୟୁଡି କଲୋନୀ ମୁଁ ଯୋଉ କହୁଛି 46 ନମ୍ବର ୱାର୍ଡ। ଏଠି ଆମର ଯେହେତୁ ଡ୍ରେନେଜ୍ ର ପ୍ରୋବ୍ଲେମ୍ ଅଛି, ତ ଡ୍ରେନେଜ୍ ପାଇଁ କିଛି ସୁବିଧା କରିଲେ ମୁଁ ଖୁସି ହେଇଥାନ୍ତି। ବର୍ଷା ଦିନେ ଯେହେତୁ ଏଠି ବହୁତ ସାରା ପାଣି ମାନେ ଆସୁଛି, କୁଆଡେ ଯିବାକୁ ମାନେ ବାଟ ନାହିଁ, ତ ଘରେ ଆସି ବସୁଛି। ତ ଡ୍ରେନ୍ ଯେହେତୁ ଓଭରଫ୍ଲୋ ହେଇକିନା ଉପରକୁ ଆସିଯାଉଛି ପାଣି, ସେଥିରେ ତ କିଛି ଯଦି ସାହାଯ୍ୟ କରିଥାନ୍ତେ ତାହେଲେ ବହୁତ ଖୁସି ହେଇଥାନ୍ତି।